ମୋର ନାମ ଅନ୍ନା।
My name is Anna.
ମୁଁ ଏକ ଛୋଟ ଗାଁରେ ବସୁଛି।
I live in a small village.
ଏହା ଆକର୍ଷକ ଏବଂ ଶାନ୍ତ।
It is beautiful and quiet here.
ମୋର ଗୋଟିଏ ବାପା ଏବଂ ଗୋଟିଏ ମାତା ଅଛି।
I have a father and a mother.
ମୋ ବାପା ଏକ ଡକ୍ଟର।
My father is a doctor.
ମୋର ମନ୍ତ୍ରୀ ଗୁରୁ।
My mother is a teacher.
ମୋ ପାଖରେ ଗୋଟିଏ ଭାଇ ଓ ଗୋଟିଏ ବେଣୀ ଅଛି।
I have one brother and one sister.
ମୋ ବ୍ରସର 8 ବର୍ଷର।
My brother is 8 years old.
ମୋ ବୋହୂ 6 ବର୍ଷ ପୁରୁଣା।
My sister is 6 years old.
ଆମେ ଆମ ଗ୍ରାମରେ ଖୁସି।
We are happy in our village.
ମୁଁ ମୋ ପରିବାରକୁ ବହୁତ ପ୍ରେମ କରେ।
I love my family very much.
ଏହା ମୋ ଜୀବନ।
This is my life.
ଟମ୍ ଗୋଟିଏ ପ୍ରଶ୍ନବାୟୀ ପୁଅ।
Tom is a curious boy.
ସେ ଟେକ୍ନୋଲୋଜି ବିଷୟରେ ଶିକ୍ଷା ଗ୍ରହଣ କରିବାକୁ ଭଲ ପାଏ।
He loves to learn about technology.
ଏକଦିନ ଟମ୍ ଏକ ବୈଜ୍ଞାନିକ ସହିତ ମିଳିଥିଲା।
One day, Tom met a scientist.
ବିଜ୍ଞାନୀ ଅର୍ଦ୍ଧଚାଳକଗୁଡ଼ିକୁ ବ୍ୟାଖ୍ୟା କରିଛି।
The scientist explained semiconductors.
ସେମିକଣ୍ଡକ୍ଟରଗୁଡ଼ିକ ଗ୍ୟାଜେଟ୍‌ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
Semiconductors are important for gadgets.
ତମ ଅଧିକ ଶିକ୍ଷା ନେବାକୁ ଉତ୍ସାହିତ ଥିଲା।
Tom was excited to learn more.
ସେ ବେଶୀ ପ୍ରଶ୍ନ ଖୋଜିଲା।
He asked many questions.
ବିଜ୍ଞାନୀ ସହଯୋଗ କରିବାକୁ ଖୁସି ଥିଲା।
The scientist was happy to help.
ସେମାନେ କମ୍ପ୍ୟୁଟରଗୁଡ଼ିକ କିପରି କାର୍ଯ୍ୟ କରେ ଶୁଣିଲେ।
They talked about how computers work.
ତମ ଶିକ୍ଷିତ କି ଅର୍ଦ୍ଧଚାଳକଗୁଡ଼ିକ ଗଣନା କରନ୍ତି।
Tom learned that semiconductors help computers.
ମେହେରବାନ ହେବା ସନ୍ଦର୍ଭରେ ଚିତାଭିନ୍ନ ଅଛନ୍ତି।
He felt proud to know this.
ଟମ୍ ସେମିକଣ୍ଡକ୍ଟର ବିଷୟରେ ଅଧିକ ଶିଖିବାକୁ ଚାହିଁଥିଲେ।
Tom wanted to learn even more about semiconductors.
ସେ ନୂତନ ଗ୍ୟାଜେଟ୍ ନିଖିବାର ସ୍ୱପ୍ନ ଦେଖିଥିଲେ।
He dreamed of inventing new gadgets.
ତୋମଙ୍କର ଭବିଷ୍ୟତ ଆଲୋକମୟ ଥିଲା।
Tom's future was bright.
ସେ ନୂତନ ସେମିକଣ୍ଡକ୍ଟର ସାରା ଜଗତକୁ ହାସିଲ କଲେ।
He smiled at the new world of semiconductors.
ମାର୍କ ଓ ଲିସା ସହିତ ଜିମକୁ ଯିବାକୁ ସିଦ୍ଧାରଣ କରିଛନ୍ତି।
Mark and Lisa decided to go to the gym together.
ସେମାନେ ବିଭିନ୍ନ କ୍ରିୟାକଳାପଗୁଡ଼ିକୁ ପରୀକ୍ଷା କରିବାରେ ଉତ୍ସାହିତ ଥିଲେ।
They were excited to try different activities.
ପ୍ରଥମେ ସେମାନେ ଭାରତନ୍ତ୍ର ଖଣ୍ଡକୁ ଅନ୍ୱେଷଣ କରୁଥିଲେ।
First, they explored the weightlifting room.
ମାର୍କ ଭାରୀ ଡମ୍ବେଲ ଉଚ୍ଚାଇଲା ଯେବେ ଲିସା ଦେଖୁଥିଲା।
Mark lifted heavy dumbbells while Lisa watched.
କିଛି ସମୟ ପରବର୍ତ୍ତୀ ସେମାନେ କାର୍ଡିଓ ଅଭ୍ୟାସରେ ବଦଳିଗଲେ।
After a while, they switched to cardio exercises.
ସେମାନେ ଟ୍ରେଡମିଲ୍ ଉପରେ ଦୌଡ଼ିଥିଲେ ଏବଂ ସଙ୍ଗୀତକୁ ଉପଭୋଗ କଲେ।
They ran on the treadmill and enjoyed the music.
ଏକ ଯୋଗ କ୍ଲାସ।
Next, they tried a yoga class together.
ଲିସା ସହଜ ମାହୋଲ ଏବଂ ଶିକ୍ଷକକୁ ଭଲ ପାଇଲେ।
Lisa loved the relaxing atmosphere and the instructor.
ମାର୍କ ଏତି କଠିନ ବୋଲା କହିଲେ, କିନ୍ତୁ ସେ ମହନ୍ତ ସାଧନା କରିଲେ।
Mark found it difficult, but he tried hard.
ଦିନର ଶେଷରେ ସେମାନେ ଖୁସି ଓ ଗର୍ବିତ ଅଭିବ୍ୟକ୍ତ କରିଥିଲେ।
At the end of the day, they felt happy and proud.
ଏକ କ୍ଷୁଦ୍ର ଗାଁରେ ସାରା ନାମକ ଏକ ଯୁବତୀ ବସୁଥିଲେ।
In a small town, there lived a young woman named Sarah.
ସାହାର ଅନୁଭବ କଲା ଓ ଅଧିକ ଚାହାଁକୁ ଯାହାରେ ଇଚ୍ଛା କରୁଛି।
Sarah felt lost and yearned for something greater.
ସେ ବିଭିନ୍ନ ଧର୍ମଗୁଡ଼ିକୁ ଅନୁସନ୍ଧାନ କରିବା ନିଷ୍ପତ୍ତି ନେଲା।
She decided to explore different religions.
ତାଙ୍କର ଯାତ୍ରା ପ୍ରଥମେ ତାଙ୍କୁ ଗୋଟିଏ ହିନ୍ଦୁ ମନ୍ଦିରକୁ ନେଇଗଲା।
Her journey took her to a Hindu temple first.
ସେ ଚାନ୍ଟିଙ୍ଗ ଶୁଣିଲା ଏବଂ ଶାନ୍ତିର ଅନୁଭୂତି କରିଲା।
She listened to the chanting and felt a sense of peace.
କିନ୍ତୁ ସେ ଶୀଘ୍ରରେ ବୁଝିପାଇଲେ ଯେ ଏହା ତାଙ୍କର ସଚ୍ଚା କଲିଙ୍ଗ ନୁହେଁ।
However, she soon realized that this was not her true calling.
ପରେ ଛାରା ଏକ ବଦ୍ଧ ମନାଷ୍ଟିରକୁ ଯାଏ।
Next, Sarah visited a Buddhist monastery.
ସେ ଏକଠୁ ଧ୍ୟାନ କରିଲେ ଏବଂ ଜୀବନର ଗହୀର ବୁଝ ସ୍ଥଳ ପାଇଛନ୍ତି।
She meditated quietly and found a deeper understanding of life.
ସେଉଁଠାରେ ତାଙ୍କର ସମୟ ପରେ ସେ ବଦ୍ଧର ନିକଟରେ ଜୋର ଲିଙ୍କ ବୁଝିଥିଲା।
After her time there, she felt a strong connection with Buddhism.
ତାହାପରେ ସେ ଅଧିକ ଜଣାଗୁଡ଼ିକୁ ଖୋଜିବାକୁ ଚାହାନ୍ତି।
Yet, she still wanted to discover more.
ତେଣୁ ସେ ଖ୍ରୀଷ୍ଟୀୟତା ପ୍ରତି ଜାଣିବା ପାଇଁ ଏକ ଅନ୍ୱେଷଣରେ ବାହାରିଥିଲା।
Thus, she set out on a quest to learn about Christianity.
ଶେଷରେ ତାଙ୍କର ବିଶ୍ୱାସ ଏକ ଧନ୍ୟ ବିଶ୍ୱାସ ଦୟାର ତାନ୍ତରୀରେ ବିକଶିତ ହେଲା।
In the end, her faith evolved into a rich tapestry of beliefs.
ଆଧୁନିକ ବିଶ୍ୱରେ ଧର୍ମ ଜାତୀୟ ମାନଦଣ୍ଡ ଗଢ଼ିବାରେ ମହତ୍ ଭୂମିକା ନିଭାଇଛି।
In the contemporary world, religion plays a crucial role in shaping societal norms.
ଏଠାରେ ନୈତିକ ନୀତିଗୁଡ଼ିକ କାନୁନର ବ୍ୟବସ୍ଥା ଏବଂ ସଂସ୍କୃତି ବ୍ୟବହାରକୁ ପ୍ରଭାବିତ କରେ।
It influences moral principles, legal systems, and cultural practices.
ତଥାପି ସମ୍ପଦମାନେ ବିକାଶ ଘଟିବା ସହ ଧାର୍ମିକ ପୃଷ୍ଠାରେ ଗୁରୁତ୍ୱପୂର୍ଣ୍ଣ କମିବା ଦେଖାଯାଉଛି।
Yet, as societies evolve, there is a noticeable decline in religious adherence.
ଏହି ପ୍ରାପ୍ତି ସେକୁଲାରିଜେସନ୍ ପ୍ରତି ଗତି ପ୍ରଦର୍ଶନ କରିଛି, ବିଶେଷ କରି ସହରିକ ପରିସ୍ଥିତିରେ।
This phenomenon indicates a shift towards secularization, especially in urban settings.
ସହର ମଧ୍ୟରେ ପାରମ୍ପରିକ ମୂଲ୍ୟ ଯାହା ପାଇଁ ଧାରଣା ଆଧୁନିକ ଆଧିକ୍ୟ ଶୂନ୍ୟ ଅନାଯାଏ।
Within cities, traditional values often clash with modern ideologies.
ଏହି ମିଳନ ସାମାଜିକ ମଧ୍ୟ ତଣାଉ ଏବଂ ଚିହ୍ନ ସମ୍ପର୍କରେ ଚର୍ଚ୍ଚାକୁ ନେଇଯିବ।
This clash can lead to social tensions and debates about identity.
ଏହି ଆଲୋଚନା ବହୁତ ସମୟରେ ଗଭୀର ଭୟ ଓ ସଂଯୋଗ ପାଇବା ପାଇଁ ଆକାଂକ୍ଷାକୁ ସ୍ପଷ୍ଟ କରେ।
These discussions often reveal deep-seated fears and longings for connection.
ମାନେ ତାଙ୍କର ବିଶ୍ୱାସ ଆଧାରରେ ଚଳାଚଳ କଲେ, ସେମାନେ ପାଇଁ ଏକ ସମୁଦାୟ ଏବଂ ବୁଝିବାକୁ ଖୋଜନ୍ତି।
As people navigate their beliefs, they often seek community and understanding.
ଚ୍ୟାଲେଞ୍ଜ ହେଉଛି ପାରମ୍ପରିକତାକୁ ଆଧୁନିକ ଆବଶ୍ୟକତା ଓ ଆକାଂକ୍ଷା ଅନୁସାରେ ସମନ୍ୱୟ କରିବା।
The challenge lies in balancing tradition with contemporary needs and aspirations.
ସେସରେ ଏକ ଆଧୁନିକ ପରିପ୍ରେକ୍ଷାରେ ଭରସା ଦୁଇଟି ରଣ କରିବାରେ ସ୍ଥାନ ଓ ଏକତାର ଉତ୍ସ ହୋଇପାରେ।
Ultimately, faith in a modern context can be a source of both conflict and unity.
ସାହିତ୍ୟର ରାଜ୍ୟରେ ଦୃଶ୍ୟଗୁଡ଼ିକ ଅନେକ ଦିଗରେ ଚିହ୍ନ ଭାବରେ କାର୍ଯ୍ୟ କରନ୍ତି, ଯେଉଁଥିରେ ପାତ୍ରମାନଙ୍କର ଆନ୍ତରିକ ସଙ୍କଟକୁ ପ୍ରତିବିମ୍ବ କରନ୍ତି।
In the realm of literature, landscapes often serve as multifaceted symbols that reflect the inner turmoil of characters.
ଏହି ରହସ୍ୟ ବାଗିଚାରେ ପହଞ୍ଚିଥିବା ଉତ୍କୁଟି ମୋରସରୁ କ୍ଷୟ ହାଇ ତସରୁ ପ୍ରଜ୍ଜଳନା କିଛି ସଂଖ୍ୟାରେ ଅସମାନତାଗୁଡ଼ିକୁ ବଜାୟ କରୁଛି।
From the turbulent moors in Wuthering Heights to the serene gardens of the Secret Garden, the settings encapsulate emotional extremes.
ପ୍ରତିଟି ଦୃଶ୍ୟ ଅର୍ଥ ଭରିଥାଏ। ପଢ଼ୁଥିବା ଲୋକମାନେ ସଙ୍କେତ ଗୁରୁତ୍ୱ ଅବସ୍ଥାଗୁଡ଼ିକୁ ଖୋଜିବାକୁ ଆମନ୍ତ୍ରଣ କରେ।
ଇଚ୍ ଲ୍ୟାଣ୍ଡସ୍କେପ୍ ଇଜ୍ ଲେଡନ୍ ୱିଥ୍ ମିନିଂ, ଇନ୍ଭାଇଟିଂ ରିଡର୍ସ ଟୁ ଅନର୍ଥ ଦ ଲେୟର୍ସ ଅଫ୍ ସିମ୍ବଲିକ୍ ସିଗ୍ନିଫିକାନ୍ସ।
ଲେଖକଙ୍କର ଉଦ୍ଦେଶ୍ୟ ନବଲଗୁଡ଼ିକରେ ବିଶେଷ ଦୃଷ୍ଟିରେ ସ୍ପଷ୍ଟ ହୁଏ, ଯେଉଁଥିରେ ସେଟିଂ ଗୋଟିଏ ପାତ୍ର ହେବା ନିକଟେ।
ଦି ଅଥର୍ସ ଇଣ୍ଟେଣ୍ଟ ବିକମ୍ସ ରିମାର୍କେବଲି କ୍ଲିୟର୍ ଇନ୍ ନଭେଲ୍ସ ୱେର୍ ଦ ସେଟିଂ ଇଜ୍ ଅଲମୋଷ୍ଟ ଏ କ୍ୟାରେକ୍ଟର ଇଟ୍ସେଲ୍ଫ।
ଏହି ଦିଗରେ ନବଲିଷ୍ଟଙ୍କ ପ୍ରତିକ୍ରିୟା ସଂସ୍କୃତି ମିଶା, ଯାହା ମାନବ ମନର ଜଟିଳତାକୁ ପ୍ରତିବିମ୍ବିତ କରେ।
Novelists like Virginia Woolf craft environments that mirror the complexities of the human psyche.
ଏହି ପରିବେଶଗୁଡ଼ିକ କେବଳ ପୃଷ୍ଠଭୂମି ନୁହେଁ, ବରଂ କାହାଣୀର ଗଠନର ଅଙ୍ଗ।
Such environments are not mere backdrops but integral components of narrative structure.
ଏହା ସହିତ ବିରୋଧୀ ଉପାଦାନର ଯୁକ୍ତି ଏକ ଧାରଣାରେ ଗହୀର ଚିନ୍ତାର ସୃଷ୍ଟି କରେ, ସାମାଜିକ ଗତିଶୀଳତା।
Moreover, the juxtaposition of contrasting elements within a setting prompts profound reflections on social dynamics.
ସାବଧାନ ଚିନ୍ତନ ମାଧ୍ୟମରେ ସାହିତ୍ୟରେ ବୁନାଯାଇଥିବା ଧନୀ ଅନୁଶୀଳନଙ୍କର ଦୃଷ୍ଟି ବିକାଶ କରେ, ମାନବ କ୍ଷେତ୍ରକୁ ଭିତରେ ଏହା ଅନା।
Through careful analysis, the rich tapestry of themes woven into literature is unveiled, offering insight into the human condition.
ସେସରେ ଏଭଳି ସାହିତ୍ୟିକ ପରିଦୃଷ୍ଟି ଓଡ଼ିଆକୁ ଲେଖା ସହିତ ଶ୍ରେଷ୍ଠ କରିଛି, ଯାହାକୁ ପରେ ଚାଲିଯାଇଥିବା ମୁଖ ଗଭୀର ଅର୍ଥ ଓ ସମ୍ପର୍କ ସହ ଦେଖାଯାଇଛି।
Ultimately, such literary landscapes compel readers to engage with the text beyond its surface, exploring deeper meanings and connections.